ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ଭଳି ବହୁପକ୍ଷୀୟ ମଞ୍ଚରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ନିରନ୍ତର ସମର୍ଥନ ପ୍ରଦାନ କରୁଥିବାରୁ ପାରାଗୁଏରେ ଉଚ୍ଚ ପ୍ରଶଂସା କଲେ ରାଷ୍ଟ୍ରପତି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଆନ୍ତଃରାଜ୍ୟ ପ୍ରସଙ୍ଗକୁ ନେଇ ଗୁଆହାଟୀଠାରେ ଆସାମ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ। ନକଲ ପାଠ୍ୟପୁସ୍ତକ ପ୍ରସ୍ତୁତି, ବଣ୍ଟନ ଏବଂ ବିକ୍ରୟରେ ସଂଶ୍ଳିଷ୍ଟଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କଲା ଏନ୍ସିଇଆର୍ଟି ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା 2025ର କାର୍ଯ୍ୟସୂଚୀ ଘୋଷିତ। ଜାତିସଂଘ ଭଳି ବହୁପକ୍ଷୀୟ ମଞ୍ଚ ସମେତ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ନିରନ୍ତର ସମର୍ଥନ ପ୍ରଦାନ କରୁଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାରାଗୁଏକୁ ଉଚ୍ଚ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଭବନରେ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ପାଲାସିଓସ୍କୁ ସ୍ୱାଗତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଉଭୟ ଦେଶ ମଧ୍ୟରେ ସୌହାର୍ଦ୍ଦ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏ କ୍ଷେତ୍ରରେ ଭାରତର ପଦକ୍ଷେପକୁ ସମର୍ଥନ କରିଥିବାରୁ ପାରାଗୁଏ ସରକାରଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜ୍ଞାପନ କରିଛନ୍ତି। ଗଣତନ୍ତ୍ର, ମାନବାଧିକାର, ସ୍ୱଚ୍ଛ ଶାସନ, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତି, ସାର୍ବଭୌମତ୍ୱ ପ୍ରତି ସମ୍ମାନ ଏବଂ ଆଞ୍ଚଳିକ ଅଖଣ୍ଡତା କ୍ଷେତ୍ରରେ ଉଭୟ ଦେଶ ସମାନ ନୀତି ଉପରେ ବିଶ୍ୱାସ କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ସହମତ ହୋଇଛନ୍ତି। ନୂତନ କ୍ଷେତ୍ରଗୁଡ଼ିକରେ ସମ୍ପର୍କର ମାର୍ଗ ଉନ୍କକ୍ତ କରିବାକୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷା, ନିଯୁକ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିବାରେ ଉଭୟ ପକ୍ଷ ସହମତ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିମାନ ପରିବହନ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଆନ୍ତର୍ଜାତିକ ବିମାନ ପରିବହନ ସଂଘ ଆଇଏଟିଏର 81ତମ ବାର୍ଷିକ ସାଧାରଣ ବୈଠକକୁ ଗତକାଲି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ବେସାମରିକ ବିମାନ ପରିବହନ କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତି କରିଛି। ବିଶ୍ୱସ୍ତରୀୟ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଶ୍ୱସ୍ତରୀୟ ବିମାନ ସେବା କ୍ଷେତ୍ରରେ ଆଇଏଟିଏ ବାର୍ଷିକ ସମ୍ମିଳନୀର ଉଲ୍ଲେଖନୀୟ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ये डायलॉग एविएशन के साथ ही ग्लोबल कोऑपरेशन, क्लाइमेट कमिटमेंट्स और इक्विटेबल ग्रोथ के शेयर्ड एजेंडा को आगे बढ़ाने का एक माध्यम भी है। इस समिट में आप जो चर्चा कर रहे हैं उससे ग्लोबल एविएशन को नई दिशा मिलेगी। मुझे विश्वास है हम इस सेक्टर की इन्फिनिट पॉसिबिलिटीज को टैप कर पाएंगे, उन्हें और बेहतर ढंग से यूटिलाइज कर पाएंगे।
କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଦେଶର ଯୁବବର୍ଗ ସଫଳତା ହାସଲ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଉନ୍ମୁକ୍ତ ଏବଂ ସହାୟକ ନୀତି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ହମାରେ ୟୁବା ନୟେ ଦୌର କେ ଇନୋଭେଟର୍ସ ହେଁ, ଜୋ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ଓ କ୍ଲିନ୍ ଏନର୍ଜି ଜୈସେ କ୍ଷେତ୍ର ମେଁ ବ୍ରେକ୍ ଥ୍ରୁ ଲା ରହେ ହେଁ। हमारे यहाँ इंडस्ट्री के लिए ओपन और सपोर्टिव पॉलिसी इकोसिस्टम है। इन तीनों सामर्थ्य के दम पर हमें मिलकर भारत के एविएशन सेक्टर को नई ऊंचाई पर लेकर जाना है।
ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉଡ଼ାଣ ଯୋଜନାର ସଫଳତା ଉପରେ ସେ ଆଲୋକପାତ କରିଛନ୍ତି। ଦେଶରେ ବାର୍ଷିକ 3.5 ନିୟୁତ ଟନ୍ ମାଲ୍ ପରିବହନ ବିମାନ ଦ୍ୱାରା କରାଯାଇଥାଏ ଏବଂ ଏହା ଏହି ଦଶନ୍ଧି ଶେଷ ସୁଦ୍ଧା 10 ନିୟୁତ ଟନ୍କୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଭବିଷ୍ୟତ ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ରୂପରେଖ ପ୍ରସ୍ତୁତ ଉପରେ ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ସୁରକ୍ଷିତ ଏବଂ ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବାର ପ୍ରୟାସ ଜାରି ରହିଛି। ବିମାନ ଚଳାଚଳ କ୍ଷେତ୍ରରେ ଅଭିବୃଦ୍ଧି ନିଯୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରୁଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଆଗାମୀ ଆଗାମୀ 5 ବର୍ଷ ମଧ୍ୟରେ ଦେଶରେ ଆହୁରି 50 ବିମାନ ବନ୍ଦର ବିକଶିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ। ପ୍ରତିବର୍ଷ ପ୍ରାୟ 8 ବିମାନ ବନ୍ଦର ନିର୍ମାଣ ସହିତ ବିମାନ ଚଳାଚଳ ଭିଭିଭୂମିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି 3-ଦିନିଆ ବାର୍ଷିକ ବୈଠକ ଆଜି ଶେଷ ହେଉଛି। ବିଭିନ୍ନ ଦେଶର ବିମାନ ଚଳାଚଳ କ୍ଷେତ୍ରର ଅଂଶୀଦାର ଏହି ବୈଠକରେ ଯୋଗଦେଇ ମତ ବିନିମୟ କରିଛନ୍ତି। ଆସାମ ଏବଂ ମେଘାଳୟ ମଧ୍ୟରେ ରହିଥିବା ବିଭିନ୍ନ ଆନ୍ତଃରାଜ୍ୟ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ବୈଠକ ଅନୁଷ୍ଠିତ ହୋଇଛି। ଗୁଆହାଟୀଠାରେ ଅନୁଷ୍ଠିତ ଏହି ବୈଠକରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗାମା ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ଆନ୍ତଃରାଜ୍ୟ ସୀମା ବିବାଦ, ଗୁଆହାଟୀ କୃତ୍ରିମ ବନ୍ୟା ଏବଂ ଆସାମ ମେଘାଳୟ ସୀମାବର୍ତ୍ତୀ କୁଲସୀରେ ଏକ ବହୁମୁଖୀ ପ୍ରକଳ୍ପ ନିର୍ମାଣ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପୂର୍ବରୁ ଉଭୟ ରାଜ୍ୟ ମଧ୍ୟରେ ପାରସ୍କରିକ ସହମତି ମାଧ୍ୟମରେ 6 କ୍ଷେତ୍ରରେ ବିବାଦର ସମାଧାନ ହୋଇସାରିଛି। ପିଲାଙ୍ଗକାଟା ଅଞ୍ଚଳକୁ ବାଦ୍ ଦେଇ ଉଭୟ ରାଜ୍ୟ ଆସନ୍ତା ଅଗଷ୍ଟ 15 ସୁଦ୍ଧା ଅନ୍ୟ 5 ସ୍ଥାନରେ ସୀମାସ୍ତମ୍ଭ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପିଲାଙ୍ଗକାଟା ଅଞ୍ଚଳ ସହିତ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ନେଇ ସମ୍ପୃକ୍ତ ଜିଲ୍ଲାର ଡେପୁଟି କମିଶନରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି। ନକଲ ପାଠ୍ୟପୁସ୍ତକ ପ୍ରସ୍ତୁତି, ବଣ୍ଟନ ଏବଂ ବିକ୍ରୟରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ଜାତୀୟ ଗବେଷଣା ଓ ତାଲିମ ପରିଷଦ ଏନ୍ସିଆର୍ଟି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। 5 ଲକ୍ଷ ଏନ୍ସିଆର୍ଟି ନକଲ ପାଠ୍ୟପୁସ୍ତକ କପି, ବିପୁଳ ପରିମାଣର ମୁଦ୍ରଣ କାଗଜ ଏବଂ 20 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯନ୍ତ୍ରପାତିକୁ ଏନ୍ସିଆର୍ଟି ଜବତ କରିଛି। ଏ ପ୍ରକାର ଅନିୟମିତତାରେ ଜଡ଼ିତ ବ୍ୟବସାୟୀଙ୍କ ବିରୁଦ୍ଧରେ 29 ମାମଲା ଏନ୍ସିଆର୍ଟି ପକ୍ଷରୁ ରୁଜୁ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ କହିଛି, ଗତ 14 ମାସ ମଧ୍ୟରେ ଏନ୍ସିଆର୍ଟି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପାଠ୍ୟପୁସ୍ତକର ଗୁଣବତ୍ତା, ଉପଲବ୍ଧତା ଏବଂ ସୁରକ୍ଷାକୁ ଦୃଷ୍ଟି ରଖି ଏନ୍ସିଆର୍ଟି ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଡାକ୍ତରୀ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ପରିଷଦ ଏନ୍ବିଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗୋଟିଏ ସିଫ୍ଟରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପରିଷଦ କହିଛି, ଅଧିକ ପରୀକ୍ଷା କେନ୍ଦ୍ର ଏବଂ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସଂଶୋଧିତ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା 15 ଏହି ପରୀକ୍ଷା ହେବାକୁ ଘୋଷଣା କରାଯାଇଥିଲା। ରେଟିଂ ଅଫ୍ ପ୍ରପର୍ଟିଜ୍ ଫର୍ ଡିଜିଟାଲ୍ କନେକ୍ଟିଭିଟି ରେଗୁଲେସନ୍ସ 2024 ଚିଠା ଉପରେ ମତାମତ ଦେବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦେଇଥିବା ସୂଚନା ଅନୁଯାୟୀ ମତାମତ ଦେବାର ଶେଷ ତାରିଖ ଚଳିତ ମାସ 9 ଧାର୍ଯ୍ୟ କରାଯାଇଥିବା ବେଳେ 16 ସୁଦ୍ଧା ପ୍ରତି ମତାମତ ଦେବାକୁ ସମୟ ଧାର୍ଯ୍ୟ କରାଯାଇଛି। ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା 2025 ଆସନ୍ତା ସେପ୍ଟେମ୍ବର 30 ନଭେମ୍ବର 2 ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଏବଂ ଶ୍ରୀଲଙ୍କାରେ ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଖେଳାଯିବ। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଗତକାଲି କଲମ୍ବୋଠାରେ ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରତିଯୋଗିତାର ଏହି 13 ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କାର 5 ସ୍ଥାନରେ ମ୍ୟାଚ୍ ଖେଳାଯିବ। 8 ଦଳ ମଧ୍ୟରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭାରତର ବେଙ୍ଗାଲୁରୁ, ଗୁଆହାଟୀ, ଇନ୍ଦୋର, ବିଶାଖାପାଟଣା ଏବଂ ଶ୍ରୀଲଙ୍କାର କଲମ୍ବୋଠାରେ ମ୍ୟାଚ୍ଗୁଡ଼ିକ ଖେଳାଯିବ। ବେଙ୍ଗାଲୁରୁ କିମ୍ବା କଲମ୍ବୋଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଆଇସିସି ସୂଚନା ଦେଇଛି। ଏହି ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ପାକିସ୍ତାନ ଅଂଶଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଟାଇଟଲ୍ ହାସଲ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଦେଶରେ ଆଜି କେତେକ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା। ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, କେରଳ, ମାହି, କୋଙ୍କଣ, ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ପର୍ଯ୍ୟନ୍ତ ଉପକୂଳ ଆନ୍ଧ୍ରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କାରିକଲରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତିସଂଘ ଭଳି ବହୁପକ୍ଷୀୟ ମଞ୍ଚରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ନିରନ୍ତର ସମର୍ଥନ ପ୍ରଦାନ କରୁଥିବାରୁ ପାରାଗୁଏର ଉଚ୍ଚ ପ୍ରଶଂସା କଲେ ରାଷ୍ଟ୍ରପତି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଆନ୍ତଃରାଜ୍ୟ ପ୍ରସଙ୍ଗକୁ ନେଇ ଗୁଆହାଟୀଠାରେ ଆସାମ ଓ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ। ନକଲ ପାଠ୍ୟପୁସ୍ତକ ପ୍ରସ୍ତୁତି, ବଣ୍ଟନ ଏବଂ ବିକ୍ରୟରେ ସଂଶ୍ଳିଷ୍ଟଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କଲା ଏନ୍ସିଇଆର୍ଟି ଏବଂ ଆଇସିସି ମହିଳା ଏକ ଦିବସୀୟ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା 2025ର କାର୍ଯ୍ୟସୂଚୀ ଘୋଷିତ। ସମ୍ବାଦ ଶେଷ ହେଲା।